ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ବୋମା ମାଡ଼ରେ 20 ଜଣ ଭାରତୀୟ ନିହତ। ୟେମେନର ହୋଡ଼ିଦାର ବନ୍ଦର ଉପରେ ସାଉଦି ଆରବ ନେତୃତ୍ୱାଧୀନ ମେଣ୍ଟ ପକ୍ଷରୁ ମଙ୍ଗଳବାର ପ୍ରବଳ ବୋମା ମାଡ଼ କରାଯାଇଛି। ଏଥିରେ ବହୁ ଲୋକ ନିହତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଅନ୍ୟୁନ 20 ଜଣ ଭାରତୀୟ ରହିଥିବାର ସୂଚନା ମିଳିଛି। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସୂତ୍ରରୁ ପ୍ରକାଶ, ସାଉଦି ମେଣ୍ଟ ବୋମା ମାଡ଼ରେ ଅଲ ଖୋକା ସମୁଦ୍ରରେ ଥିବା 2ଟି ବୋଟ୍ ଜଳିଯାଇଥିଲା। ଏଥିରେ ପେଟ୍ରୋଲ ଚୋରା ଚାଲାଣକାରୀ ରହିଥିଲେ। ବଦଳିଲେ ଶିଶୁ ଭବନର ଅଧ୍ୟକ୍ଷ। ଶିଶୁ ଭବନରେ ପ୍ରଶାସନିକ ଅବହେଳା ପାଇଁ ଦାୟୀ ଡାକ୍ତରଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ପାଇଁ ମାଷ୍ଟର ପ୍ଲାନ କରାଯିବ। ରାଜ୍ୟର 3 ଗୋଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଶିଶୁ ଭବନ, କ୍ୟାପିଟାଲ ହସ୍ପିଟାଲ ଓ ଆଜି ରାଉରକେଲାର ଶିଶୁମାନଙ୍କ ନିମନ୍ତେ ଆଇସିୟୁର ବ୍ୟବସ୍ଥା କରାଯିବ। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଖୋଲିବ 15ଟି ନୂଆ ଶାଖା। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଆଉ 15ଟି ଶାଖା ଖୋଲିବା ପାଇଁ ଯୋଜନା ରଖିଛି। ଆଜି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଇ ପେମେଣ୍ଟ କର୍ମଶାଳା ଅବସରରେ ବ୍ୟାଙ୍କ ଅଧ୍ୟକ୍ଷ ବୃନ୍ଦାବନ ନାୟକ ସାମ୍ବାଦିକଙ୍କୁ ଏହା କହିଛନ୍ତି। 2013ରେ 3ଟି ଗ୍ରାମ୍ୟ ବ୍ୟାଙ୍କ ସମ୍ମିଶ୍ରଣରେ ଗଠିତ ଏହି ବ୍ୟାଙ୍କ ରାଜ୍ୟର 13ଟି ଜିଲ୍ଲାରେ କାର୍ଯ୍ୟ କରୁଛି। ଓଡ଼ିଶାରେ ନାଲ୍କୋ ଖଟାଇବ 30,000 କୋଟି। ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ନାଲ୍କୋ ଓଡ଼ିଶାରେ 30,000 କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଯୋଜନା କରିଛି। କମ୍ପାନୀ ଓଡ଼ିଶାରେ ଏହାର ଖଣି, ରିଫାଇନାରୀ, ସେଲ୍ଟର ଓ ଶକ୍ତି ପ୍ରକଳ୍ପ ସମ୍ପ୍ରସାରଣ କରିଛି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।